वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महाराज, श्री श्री राधा कृष्ण चंद्र, श्री श्री लक्ष्मण सिंह देव, श्री श्री सीताराम हनुमान जी और बाल पद्मरे अमरपण त्रिवेदन करी शील गुरुदेव शिष्य भक्त सर्वदानंद स्वामी गुरु महाराज बाल पद्मरे अमरपण त्रिवेदन करी ईस्कृष्णाचार्य शिष्य मध्य भक्ति विधान स्वयं श्री गोपाल महाराज बाल पद्मरे अमरपण त्रिवेदन करी समस्त साधु वैष्णव तथा उपस्थ वैष्णव साधु मातृवृंद अर्पण त्रिवेदन करी आज हम श्रीमद्भागवत स्कंद 16:50 श्लोक कथा आरंभ करवा ये नागपत्नी मैंने भगवान स्तुति करसंदी आ चारोटी स्तुति रही समुदाय 21 स्तुति रही 6, 10, 5 यही भाव में 50 नंबर श्लोक पाठ करवा श्रवण करवा तस्वते अमुस्तना वस्त्रिलोक्या शांता अशांता उत मूढ़जोनय शांता प्रियास्ते यधुना विपुंसताते धर्म परीक्षे हत कौन तस्व तस्वीर स्वामीकर ना नौना तस्व ते अमुस्तन अमु तनव त्रिलोक्या प्रभु तांकर अमु यु शरीर प्राप्त होती तनव सब सर्प शरीर प्राप्त होती ये भाव किए के प्रकार शरीर प्राप्त होती राशि लक्ष प्रकार जीव अच्छा पद्म पुराण वर्णना कर त्रिलोक्या तीन लोक यदि 14 लोक रही ताकि तीन भाग विभक्त कराई कौन कौन की कहींपर चौद लोक तीन लोक कहीं कहगला हाँ आम जो रही मृत्युलोक मृत्युलोक ये मझे रे आगे रे स्वर्ग लोक तले रे पाताल लोक ये भाव में 14 लोक को तीन भाग विभक्त करोक्य स्त्रीलोकिया शांता अशांता उत्तम मूढ़ जो नय शांत स्वभाव व्यक्ति अच्छा अशांत स्वभाव व्यक्ति रही मूढ़ मूर्ख व्यक्ति अच्छा मूर्ख जीव सब अच्छा शांता अच्छा सत्व रज तम तीन गुण रही भौतिक जगत तीन गुण खेल चलती कहीं जापार ना जो मैंने भगवान भक्त बा जो मैंने शास्त्र विषय ज्ञान अच्छी से जानवे अन्न मैंने जापार ना भगवद गीतार कहले प्रकृति क्रियमाणा गुण कर्मा सर्वस्व अहंकार ब्रह्मात्मा कर्ता हम मनते भौतिक जगत जहाँ सब हो आज जुगे कौन करोना ठू आरंभ कर चली सब कार्य चली सबुठ भगवान जो प्रकृति रही ये तीनो गुण द्वारा समस्त कार्य कर प्रकृति क्रियमाणा गुण कर्मा सर्वस्व गुण ये तीनो गुण किंतु लोक मैंने अहंकार प्रकृत स्वरूप से जानते ना विमूढ़ात्मा तेणुता ज्ञान नष्ट हो जाने भावते मुझे कर्ता हम इति मान्यते ये लोक कला मुझे ये कला सी कला ये भाव जानती प्रति कार्य पांचटी कारण रही बहुत थर कहले भक्त मैं मतलब जानते हैं मन थी कौन कौन पांचटी कारण पांचटी कारण भगवद गीता अष्टादशी कह कौन कौन न अधिष्ठान तथा कर्ता करण से पृथक विधम विविधा से पृथक चेष्टा दैव चैवात्र पंचम तथा सति कर्ता आत्मा केवल तुज पश्यति अपूर्त भुगतान न से पश्य दुर्मति पांचटी कारण जो मैंने केवल भावते ये लोकटी कला से दुर्मति मैं जापारे ना सब कार्यर ये पांचटी कारण रही तेणु विशेष भाव में पांचटी कारण थी सी जो कार्य करता तीनो गुण द्वारा करत्व रजतम କିନ୍ତୁ ସେମାନେ ଜାଣନ୍ତି ନାହିଁ ସତ୍ୱଗୁଣରେ ଯେଉଁମାନେ ସେମାନେ ଶାନ୍ତ ସତ୍ୱ ରହିଛି 14 ଅଧ୍ୟାୟରେ ଭଗବତରେ ବର୍ଣ୍ଣନା କରାଯାଇଛି ସତ୍ୱଗୁଣ କହିଲେ ସେମାନେ ପ୍ରଶାନ୍ତ ଏବଂ ପ୍ରସନ୍ନ ମନ ପ୍ରସନ୍ନ ମନୁଷ୍ୟ ଭଗବତ ଭକ୍ତି ଯେଉଁ ସତ୍ୱଗୁଣକୁ ଆସିଲେ ଜଣେ ପ୍ରସନ୍ନ ହେବେ ବା ଶାନ୍ତ ହେବେ ଭାଗବତ ବର୍ଣ୍ଣନା କରାଯାଇଛି ଶାନ୍ତ କହିଲେ ରାଜଗୁଣ ବହୁତ କାର୍ଯ୍ୟ ସବୁ କରିବେ ସେ କରିବେ ସେ କରିବେ ମୂଢ଼ ତମ ଗୁଣ ମୂର୍ଖ ତମ ଗୁଣ ତେଣୁ ଶାନ୍ତା ପ୍ରିୟା ସ୍ତ୍ରୀ ପ୍ରଭୁ ଆପଣଙ୍କର ଶାନ୍ତ ବ୍ୟକ୍ତିମାନେ ଆପଣଙ୍କ ପ୍ରିୟ ସତ୍ୱଗୁଣକୁ ଆସିଲେ ଆମେ ଭଗବାନ ଜାଣିବା ଭଗବାନଙ୍କୁ ଆମେ ରଜତମ ଗୁଣରେ ଭଗବାନ ଜାଣିପାରିବା ନାହିଁ ସତ୍ୱଗୁଣକୁ ଆସିଲେ ମଧ୍ୟ ଯେ ପୂର୍ଣ୍ଣ ଭାବରେ ଜାଣିବା ତାହା ନୁହଁ ଆସ୍ତେ ଆସ୍ତେ ଶୁଦ୍ଧ ସତ୍ୱସ୍ତରୀ ଗଲେ ପୂର୍ଣ୍ଣ ଭାବରେ ଜାଣିବା କିନ୍ତୁ ସତ୍ୱସ୍ତରୀକୁ ଆସିଲେ ଆମେ ପ୍ଲାଟଫର୍ମ ଭଗବାନ ଜାଣିବାର ପ୍ଲାଟଫର୍ମ ହେଉଛି ସତ୍ୱଗୁଣ ସତ୍ୱଗୁଣରୁ ଆମେ ଭଗବାନ ବିଷୟରେ କିଛି ଜ୍ଞାନ ପ୍ରାପ୍ତ ହୋଇପାରିବା ସତ୍ୱା ସଂଜାତ ଜ୍ଞାନ ତେଣୁ ଶାନ୍ତା ପ୍ରିୟାସ୍ତେ ଅଧୁନା ଅଭିତୁଂ ସତା ଭଗବାନରୁ ଆସିଛନ୍ତି ଅଧୁନା ବର୍ତ୍ତମାନ ବର୍ତ୍ତମାନ କହିଲେ କେଉଁ ସମୟର କଥା ବର୍ତ୍ତମାନ ଅଧୁନା କହିଲେ କେଉଁ ସମୟର କଥା ଏ କଥା କେଉଁଠି ଚାଲିଛନ୍ତି ନା ଏ କଥା ଅରିଜିନାଲ କଥା ହେଉଛି କାଳିଆ ହ୍ରଦ ବୃନ୍ଦାବନ କାଳିଆ ହ୍ରଦରେ ଏଇଭଳି ଭାବରେ ଏକ ଯୋଜନ ବିସ୍ତାର ଯେଉଁ ରହିଛି କାଳିଆ ହ୍ରଦ ସେଇଠି ଭଗବାନଙ୍କ ଲୀଳା ଚାଲିଛି ଏବଂ ନୃତ୍ୟ କରୁଥିଲେ କାଳିଆର ହଜାର ପଣାରୁ 101 ପଣା ମୁଖ୍ୟ ପଣାରେ ନୃତ୍ୟ କରୁଥିଲେ ଏସବୁ କଥା ଆମେ ଶୁଣିଲେ ବର୍ତ୍ତମାନ ନାଗପତ୍ନୀ ସ୍ତୁତି କରୁଛନ୍ତି ଏ କଥା ସେଇଠି ବୃନ୍ଦାବନରେ କାଳିଆ ହ୍ରଦର କଥା ଚାଲିଛି ସେଇଠି ତେଣୁ ଅଧୁନା ସେହି ସମୟରେ ଅଧୁନା ବୋଲି କି ସେହି ସମୟର କଥା ଅଧୁନା କହିଲେ 5500 ବର୍ଷ ତଳର କଥା ଭଗବାନ ଯେତେବେଳେ ଲୀଳା ଚାଲିଥିଲା ଭଗବାନ ମାତ୍ର 5-6 ବର୍ଷରୁ କିଛି ଉର୍ଦ୍ଧ ହୋଇଥିଲେ ଭଗବାନଙ୍କ ବୟସ ସେହି ସମୟର କଥା ଅଧୁନା ଅଭିତୁ ସତାନ ଭଗବାନ ତାଙ୍କର ଭକ୍ତମାନଙ୍କୁ ପାଳନ କରୁଛନ୍ତି ବର୍ତ୍ତମାନ ଏବଂ ଅଭକ୍ତମାନଙ୍କୁ ତାଙ୍କୁ ସଂହାର କରୁଛନ୍ତି ପରିତ୍ରା କ'ଣ କ'ଣ ପରିତ୍ରାଣାୟ ସାଧୁନା ବିନାଶାୟ ଦୁଷ୍କୃତାନ ସ୍ଥାତୁସ୍ତେ ଧର୍ମ ପରିପ୍ସେ ହତ ତେଣୁ ଆପଣ ଧର୍ମନୀତିକୁ ପାଳନ କରୁଛନ୍ତି ବର୍ତ୍ତମାନ ଏଇଭଳି ଭାବରେ ଆପଣ କ୍ରିୟା କରୁଛନ୍ତି ହତ ତେଣୁ ଏହି ଶ୍ଳୋକର ଭାଷ୍ୟରେ କ'ଣ କୁହାଯାଉଛି ଆଚାର୍ଯ୍ୟମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି କେନାଭିପ୍ରାୟଣ ଏବଂ ସ୍ତୁତି ତଥା ଭଗବାନ ପଚାରୁଛନ୍ତି କହନ ତମେ କ'ଣ ପାଇଁ ସ୍ତୁତି କରୁଛ ମଦ କେନାଭିପ୍ରାୟଣ ସ୍ତୁତି ତେଣୁ ଏହି ଶ୍ଳୋକଟି କହୁଛନ୍ତି ନାଗପତିନୀମାନେ ପ୍ରଭୁ ଆପଣ ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରକାର ଜୀବ ରହିଛନ୍ତି ଆପଣ ବର୍ତ୍ତମାନ ଯେଉଁ ଆସିଛନ୍ତି ସେହି ସମୟ ଆସିଛନ୍ତି ସବୁ ଭକ୍ତମାନଙ୍କୁ ତାଙ୍କୁ ରକ୍ଷା କରିବେ ତାଙ୍କୁ ପାଳନ କରିବେ ଅଭକ୍ତମାନଙ୍କୁ ବିନାଶ କରିବେ ଏଇଭଳି ଭାବରେ କୁହାଯାଉଛି ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ପରିପ୍ସେୟ କହିଲେ ପ୍ରତିପାଳନ ଇଚ୍ଛୟା ପରିତ ସିଦ୍ଧି ଇଚ୍ଛୟା ଯଦବା ଅତି ଯଜନା ପରିପ୍ସେୟ ଅର୍ଥ ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ପରିପ୍ସେୟାର ଗୋଟେ ଅର୍ଥ ହେଉ ପ୍ରତିପାଳନ ଇଚ୍ଛା ପ୍ରତିପାଳନ କରୁଛନ୍ତି ଭଗବାନ ବ୍ରହ୍ମା ବିଷ୍ଣୁ ଏବଂ ଶିବ ତିନି ଜଣ ଏ ଯେତିକି ଦେବତା ଆସନ୍ତି 33 କୋଟି ଦେବତା ତାଙ୍କ ଭିତରେ ତିନି ଜଣ ହେଉଛନ୍ତି ମୁଖ୍ୟ ବ୍ରହ୍ମା ବିଷ୍ଣୁ ଏବଂ ଶିବ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା ଶିବ ହେଉଛନ୍ତି ସଂହାରକର୍ତ୍ତା ତେଣୁ ଭଗବାନ ବିଷ୍ଣୁ କୃଷ୍ଣ ବିଷ୍ଣୁ ହେଉଛନ୍ତି କୃଷ୍ଣ ତେଣୁ ସିଏ ପ୍ରତିପାଳନ ପାଳନ କରନ୍ତି ସିଏ ପ୍ରତିପାଳନ ଛୟା ଭଗବାନ ପାଳନ କରିବା ପାଇଁ ଆସୁଛନ୍ତି ଭକ୍ତମାନଙ୍କୁ ପାଳନ କରିବେ ଆନନ୍ଦ ପ୍ରଦାନ କରିବେ ଆଜି ଆମେ ଏ ଯେଉଁ କଥା କହୁଛୁ ଭକ୍ତମାନେ ଏଠି ଉପସ୍ଥିତ ଅଛନ୍ତି ଭଗବାନ କଥା ଶୁଣିକି ଆନନ୍ଦ ପ୍ରାପ୍ତ ହେଉଛନ୍ତି ଇଏ ଭଗବାନ ଆମକୁ ପାଳନ କରୁଛନ୍ତି ଏଇଭଳି ଭାବରେ ଆଉ ଭକ୍ତମାନଙ୍କୁ ମଧ୍ୟ ପାଳନ କରୁଛନ୍ତି ଖାଇ ପିଇବାକୁ ଦେଉଛନ୍ତି ଯାହା ଯାହା ଆବଶ୍ୟକତାରେ ଦେଉଛନ୍ତି ତା ବାଦେ ଆମକୁ ମଧ୍ୟ ସେଠିକି ଦେଇକିରି ଆମକୁ ଅଧିକ ଆନନ୍ଦ ଦେଉଛନ୍ତି ତାଙ୍କର କଥାରେ ଆମକୁ ନିଯୋଗ କରୁଛନ୍ତି ତାଙ୍କ କଥା ଆମେ ଶୁଣିକିରି ଆନନ୍ଦ ପ୍ରାପ୍ତ ହେଉଛେ ପରିତ୍ରାଣ ଏ ସାଧନାର ଅର୍ଥ ଅନେକ କଥା ରହିଛି, ଯେ ତାଙ୍କୁ ସେ ବିପଦରୁ ମୁକ୍ତ କରନ୍ତି ତା ନୁହଁ। ଭଗବାନ ଯିଏ ଭଗବାନଙ୍କ ଶରଣ ଯିବ ଭଗବାନ ତାଙ୍କୁ ବିପଦ ମୁକ୍ତ କରିବେ, କିନ୍ତୁ ସାଧୁମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ଏହିଭଳି ଭାବରେ ତାଙ୍କର ଯେଉଁ ସବୁ ଲୀଳା ରହିଛି, ତାଙ୍କର କଥା ରହିଛି, ଏସବୁ ତାଙ୍କର ନିର୍ଦ୍ଦେଶ ରହିଛି, ତାଙ୍କର କ'ଣ ଆଡ଼ଭାଇସ୍ ରହିଛି, ତାଙ୍କ ଶିକ୍ଷା ରହିଛି, ସବୁ କଥା ରହିଛି ଭଗବାନଙ୍କର। ତେଣୁ ଏହିସବୁ କଥା ଭକ୍ତମାନେ ଚିନ୍ତା କରିକି, କଥା କୀର୍ତ୍ତନ କରିକି, ଶ୍ରବଣ କରିକି ଏଥିରେ ସେମାନେ ଆନନ୍ଦିତ ହେବ। ସାଧୁମାନେ ଏହିଭଳି ଭାବରେ ତାଙ୍କର ଆନନ୍ଦ ଭଗବାନ ତାଙ୍କୁ ଏହିଭଳି ଭାବରେ ପାଳନ କରନ୍ତି। ଭଗବାନ ସେଇଠି ରହିକରି ଯେଉଁ ଜଗତରେ ରହିକରି ମଧ୍ୟ ରିମୋଟ୍ କଣ୍ଟ୍ରୋଲ ସବୁ କଣ୍ଟ୍ରୋଲ କରିଦେବେ, ଏମିତି ନୁହଁ ଭଗବାନ ଚିତ୍ ଜଗତ ରହିଗଲେ ଆଉ ଆସିଲେ ନାହିଁ, କିଛି ହେଇପାରିବନି, ଏଠି ସବୁ ଡିଷ୍ଟର୍ବାନ୍ସ ହେଇଗଲା ନା। ଭଗବାନ ତାଙ୍କ ଚିତ୍ ଜଗତ ରହିକରି ରିମୋଟରେ ସବୁ କରିଦେଇପାରିବେ। ଆଜିକାଲି ବୈଜ୍ଞାନିକମାନେ ରିମୋଟ୍ କଣ୍ଟ୍ରୋଲ ବହୁତ କଥା କରୁଛନ୍ତି, ଆଉ ଭଗବାନଙ୍କର କ'ଣ କମ୍ ଜ୍ଞାନ ଅଛି ନା କ'ଣ। ଭଗବାନ ଯେଉଁ ଆସନ୍ତି ବିଶେଷ ଭାବରେ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଭଗବାନଙ୍କର ରହିଛି ବିଡ଼ମ୍ବୟସୀ ଭୂତଳେ ପ୍ରପଞ୍ଚ ନିଷ୍ପ୍ରପଞ୍ଚ ବି, ଭଗବାନ ନିଷ୍ପ୍ରପଞ୍ଚରେ ଥାଇକରି ମଧ୍ୟ ଏ ପ୍ରପଞ୍ଚକୁ ଆସୁଛନ୍ତି କାହିଁକି ନା ସାଧୁମାନଙ୍କୁ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ଏହିଭଳି ଲୀଳା କରିଛନ୍ତି, ଯାହା ଶ୍ରୁତା ତତ୍ପର ଭବେ, ଯାହା ଶୁଣିଲେ ସେମାନେ ଭଗବାନ ଭକ୍ତ ହୋଇଯିବେ। ଏ କାଳିଆ ଲୀଳା ଯେଉଁମାନେ ଶ୍ରବଣ କରିବେ ତାର ଫଳ ଅଛି, ଲାଷ୍ଟକୁ କୁହାଯିବ ଫଳ। କାଳିଆ ଲୀଳା ଯେଉଁମାନେ ଶ୍ରବଣ କରିବେ ଫଳ ଭଗବାନ କହିଲେ, ଯେଉଁମାନେ ଶ୍ରବଣ କରିବେ ଏଇ ଫଳ ପାଇବେ ସେମାନେ। ତେଣୁ ଏଠି ଯେଉଁ କହିଗଲା ପରିପ୍ସେୟା କହିଲେ ପ୍ରତିପାଳନ ଇଚ୍ଛା, ଭଗବାନ ଆସନ୍ତି ବିଶେଷ ଭାବରେ ତାଙ୍କର ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ। ଆମେ କଥାଟି ଥରେ କହିଥିଲେ କିନ୍ତୁ ଏ ପ୍ରସଙ୍ଗରେ ଆମେ କଥାଟି କହିଦେବା। ଆକବର ଜଣେ ବହୁତ ଯଦିଓ ମୁସଲମାନ ରାଜା ଥିଲେ କିନ୍ତୁ ତାଙ୍କ ସମୟରେ ସିଏ କୌଣସି ଗୋବଧ ଆଲାଉ କରୁନଥିଲେ, ଆମର ଇତିହାସରେ ଏଇଟା ପଢ଼ା ହେଇନଥିଲା, କିନ୍ତୁ ମୋତେ ଆମେ ମହାରାଜ କହିଥିଲୁ, ମୁଁ ଶୁଣିଲି ଭକ୍ତି ରାଧାଗୋବିନ୍ଦ ସିଂ ମହାରାଜ ଆକବରଙ୍କ ସମୟରେ ଆମେ ସବୁ ଶୁଣୁଛେ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ, ମୋଗଲ ପିରିୟଡ଼ରେ ସୁବର୍ଣ୍ଣ ଯୁଗ, କିନ୍ତୁ ଆକବର ଯେ ଗୋବଧ ବନ୍ଦ କରିଥିଲେ ଏଇଟା ଶାସ୍ତ୍ର ଇତିହାସରେ ପଢ଼ା ଯାଇନି, ଆମେ ପଢ଼ୁନଥିଲୁ। କିନ୍ତୁ ଭକ୍ତମାନେ ଜାଣନ୍ତି ସବୁ, ଆମ ସୁଷମା ରାଧାଗୋବିନ୍ଦ ସିଂ ମହାରାଜ ଯେତେ କହୁଥିଲେ ଆକବର ତାଙ୍କର ସେମାନେ ତ ଭଗବାନଙ୍କ ରୂପକୁ ଜାଣନ୍ତି ନାହିଁ। ସେ ଜଣେ ଆମର କ'ଣ ସେ ରାଜସ୍ଥାନର ଜଣେ ହିନ୍ଦୁ କନ୍ୟାଙ୍କୁ ବିବାହ କରିଥିଲେ, ଯୋଦ୍ଧା ଭାଇ ନା କ'ଣ ତାଙ୍କ ନାଁ, ଯୋଦ୍ଧା ଭାଇ କଳା ସବୁ ସବୁ ଜାଣନ୍ତି। ହିନ୍ଦୁ ସ୍ତ୍ରୀ ଗ୍ରହଣ କରିଥିଲେ, ଦିନ ଇଲାହି ଧର୍ମ ତିଆରି କରିଥିଲେ, ଦିନ ଇଲାହି ଆକବର ସିଏ କହନ୍ତି ତମର ଭଗବାନ କାହିଁକି ଆସନ୍ତି ପୃଥିବୀ ଭିତରକୁ, ପୃଥିବୀ କାହିଁକି ଆସନ୍ତି, ଏଇଭଳି ଭାବରେ ସେ ବୁଝିପାରନ୍ତି ନାହିଁ ଭଗବାନ କାହିଁକି ଆସନ୍ତି। ଆଲ୍ଲା ତ ଭଗବାନ ରୂପ ନାହିଁ, ଆଉ ଯଦି ରୂପ ନାହିଁ ପୁଣି ସେ କେମିତି ଆସୁଛନ୍ତି, ରୂପ କ'ଣ କରୁଛନ୍ତି, ସେ କଥା ସେ ବୁଝିପାରୁନଥିଲେ। ତେଣୁ ବୀରବଲ ଜଣେ ଥିଲେ, ତାଙ୍କର ନବରତ୍ନ ଥିଲେ, ତାଙ୍କ ସେବାରେ ନଅ ଜଣ ରତ୍ନ ଥିଲେ, କି ସଙ୍ଗୀତଜ୍ଞ ତାନସେନ ଥିଲେ, କିଏ ସୁନ୍ଦର ଉପଦେଶ ଦେଇପାରୁଥିଲେ, ମନ୍ତ୍ରୀ ସବୁ ଥିଲେ, ନବମନ୍ତ୍ରୀ ନଅ ରତ୍ନ ଏମାନେ ସବୁ। ତାହାଦେହରେ ଜଣେ ମନ୍ତ୍ରୀ ରତ୍ନ ଥିଲେ ବୀରବଲ, ବହୁତ ସୁନ୍ଦର ସୁନ୍ଦର କଥା ଏଭଳି ଭାବରେ କହିବେ, ଆନନ୍ଦ ପ୍ରଦାନ କରିବେ। ଏ ବହୁତ ଜ୍ଞାନୀ, ବହୁତ ବିଦ୍ୱାନ ବ୍ୟକ୍ତି ବୀରବଲ। ବୀରବଲ ଆକବରଙ୍କ କଥା ବହୁତ ରହିଛି, ପ୍ରଭୁପାଦ ମହାରାଜ ମଧ୍ୟ ବିଭିନ୍ନ ସମୟରେ ଏଇଟା କୁହନ୍ତି, ପ୍ରଭୁପାଦ ମହାରାଜ ଏଇଟା କହିଥିଲେ, ଆମେ ଯେଉଁ କଥା କହୁଛୁ ପ୍ରାୟ ପ୍ରଭୁପାଦଙ୍କ କଥା କହୁଛୁ। ସେ କହିଲେ ତମର ଭଗବାନ କାହିଁକି ଆସୁଛନ୍ତି ପୃଥିବୀକୁ, କାରଣ ଭଗବାନ ସବୁ ଶକ୍ତି ରହିଛି, ସେ ଚାହିଁଲେ ସେଇଠି ରହିକି ନିୟନ୍ତ୍ରଣ କରି ସବୁ କିଛି କରିପାରିବେ, ଏମିତି କିଛି ନାହିଁ ସେ କରିପାରିବେ ନାହିଁ ସେଇଠି ରହିକରି, କିନ୍ତୁ ସେ ଆସନ୍ତି କାହିଁକି ଏଇଟା ସେ ଉତ୍ତର ଖାଲି ଉତ୍ତର ଦେଲେ ସେ ବୁଝିପାରିବେ ନାହିଁ, ତେଣୁ ପ୍ରାକ୍ଟିକାଲି ଦେଖାଇଦେଲେ। ଗୋଟେ ଥର ଆଦିକୃଷ୍ଣ ସବୁ କାମ କଲେ ମୋତେ କଥାରେ ମନେ ରହିଗଲା, ବର୍ତ୍ତମାନ ଷ୍ଟୋରି ଆସିଗଲା। ତେଣୁ ଗୋଟେ ଥର ବୀରବଲ ସବୁ ବ୍ୟବସ୍ଥା କଲେ, ନୌକା ବିହାର ହବ, ରାଜାମାନେ ସବୁ ପ୍ରକାର ଉପଭୋଗ କରିବେ, ନୌକା ବିହାର ଯମୁନା ନଦୀ କେତେ ସୁନ୍ଦର, ଦିଲ୍ଲୀରେ ରହିଛି ଯମୁନା ନଦୀ, ଯମୁନା କେତେ ଭଗବାନଙ୍କର ପ୍ରେୟସୀ, ଏଇଭଳି ଭାବରେ କଥା ରହିଛି। ତେଣୁ ଯମୁନା ନଦୀରେ ନୌକା ବିହାର ହେଉଛି, ବୀରବଲ କ'ଣ କରିଛନ୍ତି, ତାଙ୍କର ଗୋଟେ ଛୋଟିଆ ପୁତ୍ର ଥିଲା, ସେଇଭଳିଆ ଗୋଟେ ଗୋଟେ ତିଆରି କରିଦେଲେ ଯା ଯେମିତି ଆମ ପ୍ରଭୁପାଦ ମା ଯିଏ ଆସିବେ ସେ କହିବେ ଜଣେ ସାଧୁ ବସିଛନ୍ତି ସେଇଭଳି ଭାବରେ ତିଆରି କଲେ ତାଙ୍କ ପୁଅ ଭଳି ରହିଛି ତାଙ୍କ ପୁଅ ବି ଯାଇଛି ଇଏ ବି ତାକୁ ନେଇଛନ୍ତି କଣ୍ଡିଟମ୍ ନେଇଛନ୍ତି ଆଉ ଆକବରଙ୍କୁ ଦେଖେଇକିରି ତାକୁ ପକେଇଦେଲେ ଆରେ ପଡ଼ିଗଲା ପଡ଼ିଗଲି ସାଙ୍ଗେ ସାଙ୍ଗେ ଆକବର ଡେଇଁଲେ ପାଣି ଭିତରକୁ ହଁ ଯମୁନା ନଦୀକୁ ଡେଇଁଲେ ତାପରେ ଯେତେବେଳେ ଦେଖିଲେ ଆରେ ଏଇଟା ଗୋଟେ କଣ୍ଢେଇଟେ ବୀରବଲଙ୍କ ଉପରେ ବହୁତ କଥା ପ୍ରକାଶ କଲେ ହଁ ହତ୍ୟା କରିଦେବେ ଜୀବନ ଫାଶୀ ଦେଇଦେବେ ଏଇଭଳି ଭାବରେ ହେଲା ତେଣୁ ବୀରବଲ କହିଲେ ଯାହାଙ୍କ ନା ଆପଣ କହୁଥିଲେ କାହିଁକି ଭଗବାନ ଆସନ୍ତି ସେଇଟା ମୁଁ ଦେଖିବା ପାଇଁ ଏଇଟା ପ୍ରାକ୍ଟିକାଲି ଦେଖେଇଦେଲି ପ୍ରାକ୍ଟିକାଲି ଦେଖେଇଦେଲି ଆପଣଙ୍କର ଏତେ ସବୁ ରହିଛନ୍ତି ସୈନ୍ୟମାନେ ସବୁ ରହିଛନ୍ତି କେତେ କ'ଣ ସବୁ ରହିଛନ୍ତି ଆପଣ ନିର୍ଦ୍ଦେଶରେ ସବୁ କାର୍ଯ୍ୟ କରିପାରିବେ ଆପଣ କାହିଁକି ନେଇଲେ ପାଣିକୁ ସେଇଭଳି ଭାବରେ ଭଗବାନଙ୍କ ଆମେ ସବୁ ତାଙ୍କର ଅଂଶ କିନ୍ତୁ ଭଗବାନ ନିଜେ ଆସନ୍ତି ଆନନ୍ଦ ପ୍ରଦାନ କରିବା ପାଇଁ ତେଣୁ ଏଇଠି କୁହାଯାଉଛି ପରୀକ୍ଷା କହିଲେ ପ୍ରତିପାଳନ ଇଚ୍ଛା ପ୍ରତିପାଳନ କରିବେ ଭଗବାନ ସୁନ୍ଦର ଭାବରେ ପାଳନ କରିବେ ଆନନ୍ଦ ପ୍ରଦାନ କରିବେ ବା ଆର ଆଉ ଗୋଟେ ଅର୍ଥ ହେଉଛି ପରିତ ସିଦ୍ଧି ଇଚ୍ଛା ପୂର୍ଣ୍ଣ ସିଦ୍ଧି ଦେବା ପାଇଁ ଯେଉଁଭଳି ଭାବ ପରିପୂର୍ଣ୍ଣ ପରୀକ୍ଷା ଅର୍ଥ ହେଉଛି ପରିତ ସିଦ୍ଧି ପରୀକ୍ଷା ପୂର୍ଣ୍ଣ ସିଦ୍ଧି ପ୍ରଦାନ କରି ଭଗବାନଙ୍କୁ ଆସିଛନ୍ତି ଆମେ ଭଗବାନଙ୍କ ଲୀଳା ଶ୍ରବଣ କରି ଇତ୍ୟାଦି କରି ଆମ ଜୀବନର ସିଦ୍ଧି ଶ୍ରେଷ୍ଠ ସିଦ୍ଧି ପ୍ରାପ୍ତ ହୋଇପାରିବା ହଁ ଭଗବଦ୍ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ମାମୁପେତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନା ପ୍ରବନ୍ତି ମହାତ୍ମାନ ସିଦ୍ଧି ପରମାଙ୍ଗତା ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନେ ଆଉ ଭୌତିକ ଜଗତର ଜନ୍ମ ମୃତ୍ୟୁ ଘୁରି ଭୋଗ କରିବେ ନାହିଁ ସେମାନେ ଶ୍ରେଷ୍ଠ ସିଦ୍ଧି ଲାଭ କରିବେ ଭଗବାନ ପ୍ରାପ୍ତ ହେଇକିରି ଶ୍ରେଷ୍ଠ ସିଦ୍ଧି ଲାଭ ମାନବ ଜୀବନ ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା ହରେ କୃଷ୍ଣ 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 ହରେ 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 ରାମ ରାମ ଆଉ ଗୋଟେ ଅର୍ଥ ସନାତନ ଗୋସ୍ୱାମୀ କହୁଛନ୍ତି ଯଦ୍ୱାରା ସେ ବ୍ରଜଜନା ପରୀକ୍ଷା କହିଲେ ବ୍ରଜଜନା ମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଆସନ୍ତି ବ୍ରଜଜନାର୍ତ୍ତିହନ୍ ବୀରଜୋସିତା ନିଜ ଜନ ସ୍ମୟଂ ଧ୍ୱଂସନାସ୍ତିତ ଏଇଭଳି ଭାବରେ ଗୋପୀ ଗୀତରେ ଗୀତଟି କହୁଛନ୍ତି ବ୍ରଜଜନାର୍ତ୍ତିହନ୍ ବ୍ରଜଜନମାନଙ୍କର ଦୁଃଖକୁ ସେ ଦୂର କରିବେ ବ୍ରଜଜନାର୍ତ୍ତିହନ୍ ବୀରଜୋସିତା ସୀତାମାନଙ୍କର ତ୍ରିଲୋକମାନଙ୍କ ପାଇଁ ବହୁତ ତାଙ୍କର ରହିଛି ତାଙ୍କୁ ରକ୍ଷା କରିବେ ଏସବୁ ବୀର ଯୋଶିତା ବ୍ରଜଜନାର୍ତ୍ତିହନ୍ ବୀର ଯୋଶିତା ତାପରେ କେଉଁ ସୁନ୍ଦର ଶ୍ଳୋକଟା 12 ଶ୍ଳୋକ ଏଇଟା ବ୍ରଜଜନାର୍ତ୍ତିହନ୍ ବୀର ଯୋଶିତା ବ୍ରଜଜନାର୍ତ୍ତିହନ୍ ବୀର ଯୋଶିତା ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ ତାଙ୍କର ନିଜ ଜନ ମାନଙ୍କର ଯେଉଁ ରହିଛି କ'ଣ ସ୍ମୟ କହିଲେ ଗର୍ଭକୁ ଧ୍ୱଂସ କରିଦିଅନ୍ତି ଜଳ ରୁହାନ ଚାହୁଁ ଦର୍ଶେୟ ପ୍ରଭୁ ଆପଣଙ୍କ ସୁନ୍ଦର ରୂପକୁ ଦେଖାନ୍ତୁ ମୁଖକୁ ଦେଖାନ୍ତୁ ଏଇଭଳି ଭାବରେ କୁହାଯାଇଛି ଏସବୁ ଏସବୁ ଶୋକ ସବୁ ଏତେ ରହିଛନ୍ତି ଏଠି ଜାମ୍ ହେଇଯାଇଛି ଟ୍ରାଫିକ୍ ଜାମ୍ କେଉଁ ଶ୍ଳୋକ କେଉଁଠି ରହୁଛି ବୁଝିବୁ ପଡ଼ି ହେଉନାହିଁ ଏଇଭଳି ଭାବରେ ସବୁ ରହିଛି ତା ଭିତରେ ଅଛି କିନ୍ତୁ ଟ୍ରାଫିକ୍ ଜାମ୍ ହେଇଯାଇଛି ଜଣାପଡ଼ୁନାହିଁ ଯାହା ବି ହଉ ଏଇଭଳି ଭାବରେ ବ୍ରଜଜନମାନଙ୍କୁ ବହୁତ ଆନନ୍ଦ ପ୍ରଦାନ କରନ୍ତି ତାଙ୍କ ଭକ୍ତମାନଙ୍କୁ ସେ ବହୁତ ଆନନ୍ଦ ପ୍ରଦାନ କରନ୍ତି ତେଣୁ ତାପରେ ଶୋକର କହୁଛନ୍ତି ଅପରାଧ ସକୃଦ୍ଭଟ୍ରା ଷୋଡ଼ଭ୍ୟ ସ୍ୱ ପ୍ରଜାପୁତ କ୍ଷନ୍ତୁ ମହର୍ଷି ଶାନ୍ତାତ୍ମନ୍ ମୂଢ଼ସ୍ୟଜାନନ୍ଦ ଶ୍ଳୋକରେ କହୁଛନ୍ତି ଅପରାଧ ସକୃତ ଭର୍ତ୍ତା ପ୍ରଭୁ ଗୋଟିଏ ଥର ସକୃତ କରି ଗୋଟିଏ ଥର ଭର୍ତ୍ତା ଯିଏ ପାଳନ କରିବେ ସେ ତାଙ୍କ ଅଧୀନରେ ଯିଏ ଅଛନ୍ତି ତାଙ୍କର ଅପରାଧକୁ ଗୋଟିଏ ଥର କ୍ଷମା କରିବେ ଏ ନିୟମ ହେଉଛି ସେଇଟା ଶାସ୍ତ୍ର ଶାସ୍ତ୍ର ଏଇଟା କୁହାଯାଏ ଗୋଟିଏ ଥର କ୍ଷମା କରିବେ ଦ୍ୱିତୀୟ ଥର ହୁଏତ କ୍ଷମା ନ କରିପାରନ୍ତି ଦଣ୍ଡ ଦେଇପାରନ୍ତି କିନ୍ତୁ ଗୋଟିଏ ଥର ପ୍ରଥମ ଥରଟା କ୍ଷମା ଦେବେ ଫାର୍ଷ୍ଟ ଟାଇମ୍ ଅପରାଧ ସକୃତ ଭର୍ତ୍ତା ଷୋଡ଼ଭ୍ୟ ସ୍ୱପ୍ରଜାକୃତ ଷୋଡ଼ଭ୍ୟ କହିଲେ ସହିବେ ସେମାନେ ଯେ ମାଲିକ ତାର ନୃତ୍ୟ ବା ସେବକର ଅପରାଧ ଗୋଟିଏ ଥର ସେ ବନ୍ଧ ଦେବେ ଗୋଟିଏ ଥର ସହିବେ ସବୁ ସବୁ ରହିଲେ ମଧ୍ୟ ଗୋଟିଏ ଥର ସହିବେ ସୁପ୍ରଜାକୃତ चंतु महर्षि शांतात्मन, हे प्रभु शांतात्मन, भगवान को शांत बोली कहा जाए, शांतात्मन कहले आम जो सेवा करुचे भगवान कर बहुत प्रकार अपराध रही किंतु भगवान कहले शांत सेटा से क्रोध प्रकाश करती ना आम तो पूजा करुचे माने सेवा करुचे माने बहुत प्रकार अपराध 32 अपराध रही आ गोटे जगह कह 18 अपराध रही अनेक प्रकार अपराध रही आम जानू कौन अपराध किए पढ़ु बरा पुराण विभिन्न पुराण सब वर्णना कर विभिन्न अपराध सब रही अपराध रही आम खाली नाम अपराध सब दिन सकल पाठ करते किंतु बहुत प्रकार अपराध रही धाम अपराध नाम अपराध वैष्णव अपराध ये भाव अनेक अपराध सब रही ये गोटे तत्वभ्रम ये हूँ गोटे अनर्थ तेणु भगवान सेवा अपराध जो मैंने विशेष भाव कौन ब्राह्मण हे भगवान पूजा करेंगे सेवा करेंगे ये सब से जानवा कथा अपराध एवं अपराध हो गले मतलब मुक्ति के अपराध रु मुक्त हे मतलब व्यवस्था भी शास्त्र कहुची आम अनेक थर कही किए कहीपर कौन से आम अनेक थर कही अपराध मुक्त हाँप कौन आम अनेक थर कहे ये भगवद गीतार गोटे अध्याय पाठ करेंगे ये हूँ अपराध मुक्त हबार उपाय आम सबुद पाठ करुचे से भागवत सप्तम स्कंध पंचम अध्याय प्रभुपाद महाराज ये कही तेणु ये हूँ अपराध सकृत भट्टा षोड़भ्य स्व प्रजाध क्षंतु महर्षि शांतात्मन प्रभु आप शांतात्मन शांतकार भुजग शयनम पद्मनाभ सुरेशं विश्वाधारं गगन सदृशं मेघवर्णं शुभांगं लक्ष्मीकांतं कमलनयनं योगी विद्यां गम्यं वंदे विष्णु भवभयहरं सर्वलोकैकनाथं भगवान स्तुति कराए शांताकारं शांत शांत कर अशांत नुहति आम दोष कले मत से सहे भगवद गीतार अर्जुन कहे प्रभु पीतेव पुत्र सखेव सख्यो प्रिया प्रियादेव सोढ़ प्रार्थना कर प्रभु मोर दोष को क्षमा करूँ कि भाव में सखेति मसमंगदुग्धं हे कृष्ण हे जादव हे सखेति अजानता महिमानंत वेदं मया प्रमादा प्रणयेन बापी भाव में स्तुति अर्जुन भगवान को कहते एकादश अध्याय विश्व रूप देखिकी से भाव में प्रार्थना करमा प्रार्थना करना सखेति मत्वा प्रसवंजदुग्ध अर्जुन भगवान को सखा तेणु सखा हिसाब से कत कहे हे सखे सखेति मत्वा प्रसवंजदुग्ध हे कृष्ण हे जादव हे सखेति केत डाकते हे कृष्ण केत डाकते हे जादव केत डाकते हे सखे यार कौन कि भूल है कि कहींपर कौन भूल है चित्र हे कृष्ण हे जादव हे सखेती जो कहले इतने किसी भूल अच्छी कि कहीं क्षमा प्रार्थना कले अर्जुन आम एक बहुत थर कहे अनेक बार कहते बारंबार ये कहींपर सखेती मत्वा हे सखा आम भगवान सखा हे सखे बोले डाकिले कौन असुविधा है कि भूल है कहीं क्षमा प्रार्थना कर राजापुत्र कौन राजापुत्र ये तो ये राजा राजा ये मत ये ना कौन वसुदेव पुत्र ये मत वसुदेव भी राजा बाई रही के आम जो रही कौन तर राजा थे कंसर पिता उग्रसेन उग्रसेन मत पिता भाई आ कौन पिता ना बयस आसमें राजपुत्र भाई कहीं कले भूल हो गला क्षमा प्रार्थना कले कहीं हाँ कहीं प्रार्थना कले जो भगवान सखा बोली कही भूल कर
ସାଙ୍ଗ ଭଗବାନ ଜାଣିଲା ପରେ ସଖା କହିଲେ କ'ଣ ଅସୁବିଧା ଅଛି? ଭଗବାନ ସହିତ ସଖା ସହିତ ସମ୍ବନ୍ଧିତ ହେଉଛନ୍ତି ନା ଲୋକମାନେ? ସଖା କିଏ ଭଗବାନ ସହିତ ସଖ୍ୟ ସମ୍ବନ୍ଧ ସମ୍ବନ୍ଧିତ ସମ୍ବନ୍ଧ ରହିଛି, ସମ୍ବନ୍ଧ ରହିଛି, ଭଗବାନ ସହିତ ମଧ୍ୟ ସମ୍ବନ୍ଧ ରହିଛି। ସଖା ଯେଉଁ କହିଥିଲେ ତାର କାରଣ ହେଉଛି ବିଶ୍ୱନାଥ ଚକ୍ରପୁର ଠାକୁର କହୁଛନ୍ତି କ'ଣ ନା, ସଖେତି ମତ୍ତ୍ୱା, ହେ ସଖା ଯେଉଁ କହୁଥିଲେ, ହେ କୃଷ୍ଣ, ହେ କୃଷ୍ଣ, ଆମେ ତ କହୁଛେ ହେ କୃଷ୍ଣ, ଭଗବାନ ଜାଣିଛି ମଧ୍ୟ ଆମେ କହୁଛେ ହେ କୃଷ୍ଣ, କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତେ ଗୋପେଇ ସୁଗୋପିକା କାନ୍ତ ରାଧା କାନ୍ତ ନମସ୍ତେ, ଆମେ ତ କହୁଛେ, ଆମେ କ'ଣ ଭୁଲ ମାଗିବା ଭଗବାନଙ୍କର ଉପରେ ଦେଖିକିରି? ଇଏ ହେ ସଖା କହିବାର ଉଦ୍ଦେଶ୍ୟ ହେଉଛି, ଏ ଶ୍ଳୋକଟା ମୁଁ କାହିଁକି କହୁନି ବୁଝି, ଆଶ୍ଚର୍ଯ୍ୟ କଥା। ଭଗବାନ ଏହିସବୁ କହିବାର ଉଦ୍ଦେଶ୍ୟ ହେଉଛି, ହେ ସଖା କହିବାର ଉଦ୍ଦେଶ୍ୟ ହେଉଛି, ମୁଁ ହେ କୃଷ୍ଣ, ହେ କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି, ମୁଁ ହେଉଛି ପାଣ୍ଡବର ପୁତ୍ର, ପାଣ୍ଡବ ହେଉଛନ୍ତି ବିଶ୍ୱ ବିଜୟୀ ଦିଗ୍ବିଜୟୀ, ବହୁତ ମହାରଥୀ ଅତିରଥୀ, କିନ୍ତୁ ତମେ ହେଉଛ ବସୁଦେବଙ୍କର ପୁତ୍ର, ବସୁଦେବଙ୍କର ଏତେ ଶକ୍ତି ନାହିଁ, ଏତେ ପ୍ରସିଦ୍ଧ ଯୋଦ୍ଧା ନୁହନ୍ତି ସେ। ଏହି ଭାବରେ ସେ କହୁଥିଲେ ହେ କୃଷ୍ଣ। ହେ ଯାଦବ କହିବାର ଉଦ୍ଦେଶ୍ୟ ହେଉଛି, ଇଏ ମଧ୍ୟ ସେଇ ଯଦୁ ଇଏ ଯଦୁକୁଳରେ ନ ଆସିଲେ ପୁରୁକୁଳରେ ଆସନ୍ତି ପୌରବ, ଯାଦବ କହିବାର ଉଦ୍ଦେଶ୍ୟ ହେଉଛି, ଯଦୁକୁଳରେ ଯେଉଁ ତାଙ୍କର ଯଯାତ ମହାରାଜ ଅଭିଶାପ ଦେଇଥିଲେ ସେ ରାଜା ହୋଇପାରିବେ ନାହିଁ, ତେଣୁ ସିଏ ତମେ ରାଜା ହୋଇପାରିବେନି, ଆମେ ରାଜା ହେବୁ, ଏ ପୁରୁକୁଳରେ ଆସୁଛନ୍ତି। ଏଇ ଭାବରେ ଏଇ କଥାଟି କହୁଥିଲେ, ତେଣୁ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରୁଛନ୍ତି, ଇତେବ ପୁତ୍ର ସଖେବ ସଖ୍ୟୁ ପ୍ରିୟା ପ୍ରିୟା ରସିଦେବ ସୋଡ଼ୁ, ପ୍ରଭୁ ମୋର ଦୋଷକୁ କ୍ଷମା କରନ୍ତୁ, ଯେମିତି ସଖା ତାର ସଖାର ଦୋଷକୁ କ୍ଷମା କରେ, ପିତା ତାଙ୍କ ପୁତ୍ରର ଦୋଷକୁ କ୍ଷମା କରେ, ସେହିଭଳି ଭାବରେ ପ୍ରିୟା ତାଙ୍କ ପ୍ରିୟର ଦୋଷକୁ କ୍ଷମା କରେ, ବା ପ୍ରିୟ ପ୍ରିୟାର ଦୋଷକୁ କ୍ଷମା କରେ, ସେହିଭଳି ଭାବରେ ମୋର ଦୋଷକୁ କ୍ଷମା କରନ୍ତୁ, ଏହିଭଳି ଭାବରେ ପ୍ରାର୍ଥନା କରୁଥିଲେ, କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଆଜି ନାଗପତ୍ନୀ ମାନଙ୍କର ଯେଉଁ କ୍ଷମା ପ୍ରାର୍ଥନାରୁ ଆମେ ସେ କଥାଟି ଆସିଗଲା, ଆମେ ଏଇଟା କହିବି ପ୍ରିପେୟାର ହେଇକି ଆସିନଥିଲୁ, ଏ କଥା ଦେଉଛନ୍ତି ପଏଣ୍ଟ ଆସୁଛି। ଦେଖି ଅର୍ଜୁନ ସେଭଳିଆ କ୍ଷମା ପ୍ରାର୍ଥନା କରିଥିଲେ, ଆଜି ନାଗପତ୍ନୀ ମାନେ ତାଙ୍କ ସ୍ୱାମୀ ପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ କ୍ଷମା କରନ୍ତୁ। ନାଗପତ୍ କାଳିଆ ମଧ୍ୟ କ୍ଷମା ପ୍ରାର୍ଥନା କରିବେ, କାଳିଆ ମଧ୍ୟ କରିବେ, ଆ ପରେ ଆସିବ କାଳିଆ ସ୍ତୁତି ଆସିବ, ଏତେ ସ୍ତୁତି ନାହିଁ, ଚାରୋଟି ସ୍ତୁତି ରହିଛି ତାଙ୍କର। ତେଣୁ କ୍ଷନ୍ତୁ ମହାରାଷ୍ଟ୍ର ପ୍ରଭୁ ଆପଣ କ୍ଷମା କରିବା ପାଇଁ ସିଏ ଆପଣଙ୍କର କ୍ଷମାର ଯୋଗ୍ୟ, କାରଣ ଆପଣ ତାଙ୍କର ପ୍ରଭୁ, ଆମେ ଆପଣଙ୍କ ସେବକ ଭୃତ୍ୟ, ଆଉ ମାଲିକର କର୍ତ୍ତବ୍ୟ ହେଉଛି ସେ ତାର ଭୃତ୍ୟର ଗୋଟିଏ ଥର ଦୋଷକୁ କ୍ଷମା କରିବେ, ଏ ନିୟମ ହେଉଛି ଏଇଟା। ତେଣୁ ଶାନ୍ତାତ୍ମନ ଆପଣ ଯେଉଁ ଶାନ୍ତାତ୍ମନ ଆପଣ ମଧ୍ୟ ଅଶାନ୍ତ ନୁହନ୍ତି, ଦୋଷ ହେଇଗଲା ଯେ ଇଏ କରିଦେବେ ତା ନୁହଁ। ଗୋଟେ ଥର ଜଣେ କହୁଥିଲେ ଆମର ମହାରାଜ କହୁଥିଲେ ହରିଦ୍ୱାର ମହାରାଜ, ଗୋଟେ ଥରେ ଜଣଙ୍କର ଭଗବାନଙ୍କର ଏସବୁ ରାଗାନ୍ତ ମାର୍ଗର କଥା ସବୁ ରହିଛି, ଜଣେ ଭଗବାନଙ୍କୁ ସେବା କରୁଛନ୍ତି, ଭଗବାନଙ୍କ ସେବକ ପୂଜାରୀ ସେବା କରୁଛନ୍ତି, ସେବା କଲାବେଳକୁ ଆମେ ସବୁ ଦେଉଛେ ବିଞ୍ଚଣା ଦେଉଛେ, ଆଲଟ ଚାମର ଇତ୍ୟାଦି ସବୁ ଦେଉଛନ୍ତି, ଆଉ ତାଙ୍କୁ ନିଦ ଲାଗୁଛି, ସକାଳୁ ସକାଳୁ ନିଦ ହେଇନି ବା କୌଣସି କାରଣ ଅସୁବିଧା ହେଇଥିଲା, କଲାବେଳକୁ ବିଞ୍ଚଣା ଦେଉଛନ୍ତି, ନିଦ ଗୁଣି ପଡ଼ିଗଲୁ, ଭଗବାନ ପାଖରେ ଲାଗିଗଲା, ଶରୀରରେ ଲାଗିଗଲା ବିଞ୍ଚଣାଟା, ବିଞ୍ଚଣା ଯେତେ ଲାଗିଗଲା ଭଗବାନ ତାକୁ ଗୋଟେ ଚାପୁଡ଼ା ମାରିଲେ, ଭଗବାନ ତାକୁ ଗୋଟେ ଚାପୁଡ଼ା ମାରିଲେ, ଇଏ ଭଗବାନଙ୍କର ସଖା ସଖା ଦୋସ୍ତ 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 ଏଇଭଳି ଭାବରେ ରୁଚିଗଲା ସିଏ, ସିଏ ପୂଜାରୀ ହଁ ମୋତେ ମାରିଲ, ମୁଁ ଆଉ ତୁମର ସେବା କରିବି ନାହିଁ କହି ପଳେଇଗଲେ। ତାଙ୍କର ଗୁରୁ ଆସିଲେ, ଦେଖିଲେ ଭଗବାନ ସେବା ବନ୍ଦ ହେଇକି ରହିଛି, ଗୁରୁ କହିଲେ କ'ଣ ହେଲା କ'ଣ ହେଲା, ତୁମେ ସେସବୁ ପଚାରିଲେ କ'ଣ ହେଲା, ତୁ କାହିଁକି ସେବା କରୁନୁ ନା, ମୋତେ ମାରିଲେ କାହିଁକି, ସେ ମୁଁ ତାଙ୍କୁ ସେବା କରୁଥିଲି ସିଏ ମୋତେ ମାରିଲେ, ଆଉ ମୁଁ ତାଙ୍କ ସେବା କରିବିନି। ଶୁଣିଲେ ଶୁଣିଲା ପରେ କହିଲେ ଭଗବାନ ପାଇଁ ପଚାରିଲେ, ତୁମେ ମାରିଲେ ତାଙ୍କୁ ନା, ସିଏ ଏମିତି ବଜେଇ ଦେଲା, ମାରିଲେ ତୁମେ ଏତେ ଭୁଲ ମାଗ ତାଙ୍କୁ, ଏଇଭଳି ଭାବରେ ଲୀଳା ସବୁ ରହିଛି ଭଗବାନଙ୍କ ଭକ୍ତଙ୍କର, ସବୁ ବିଭିନ୍ନ ପ୍ରକାର ଲୀଳା ସବୁ ରହିଛି। ତେଣୁ ଏଠି ଯେଉଁ କ୍ଷମା ପ୍ରାର୍ଥନା କରୁଛନ୍ତି, କ୍ଷନ୍ତୁ ମାନେ ଶାନ୍ତାତ୍ମନ ମୂଢ଼ାତ୍ମନ, ମୂଢ଼ସ୍ୟ ଇଏ ହେଉଛି ମୂର୍ଖ ତମ ଗୁଣରେ ଆସି ଅର୍ଦ୍ଧ ଉଧ କ'ଣ ଅଧ କରିଛନ୍ତି ତାମସା ଶଙ୍ଖ ବାଜିବ ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗେ ଜୟ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମହାରାଣୀ ଗେ ଜୟ ଶ୍ରୀ ଶ୍ରୀ। ତେଣୁ ପ୍ରଭୁ ଗୋଟେ ଥର କ୍ଷମା କରନ୍ତୁ, ଆପଣ ହେଉଛନ୍ତି ଆପଣ ଅଶାନ୍ତ ନୁହନ୍ତି, ଇଏ ହେଉଛି ମୂଢ଼ ମୂର୍ଖ ତମ ଗୁଣର ବ୍ୟକ୍ତି ଇଏ ମୂଢ଼ ଅଜାଣତ ଆପଣ ଜାଣିପାରିଲେନି ମୂର୍ଖ ସିଏ ଅଜ୍ଞାନ ଭିତରେ ରହିଛ ଜ୍ଞାନ ସେ ଜ୍ଞାନ ଜନ ଶଳାକେୟା ଆମେ ସମସ୍ତେ ଅଜ୍ଞାନ ଭିତରେ ରହିଛେ। ଆମେ ଯଦି ଆମକୁ ଗୁରୁଦେବ ଯଦି ଜ୍ଞାନାଞ୍ଜନ ନ ଦେଇଥାନ୍ତେ ଆମେ ମଧ୍ୟ ସେଇଭଳି ଭାବରେ ଇଏ କାଳିଆ ଭଳି ଆମେ ରହିଥାନ୍ତେ ଅଜ୍ଞାନତା ଭିତରେ ଭଗବାନ ମାନିନଥାନ୍ତି। ଯେମିତି ଅଜ୍ଞାନ ମାନୁନଥିଲେ ଭଗବାନଙ୍କୁ ଭଗବାନ ଦଣ୍ଡ ପ୍ରଦାନ କଲା ପରେ ମାନିଲେ, ସେଇଭଳି ଭାବରେ ଆମେ ମଧ୍ୟ ଅଜାଣତରେ ରହିଥାନ୍ତେ। ଯଦି ଗୁରୁଙ୍କର କୃପା ପ୍ରାପ୍ତ ହୋଇନଥାନ୍ତେ ଆମେ ଭଗବାନକୁ ଜାଣିନଥାନ୍ତେ। ଯେମିତି ବହୁତ ଲୋକ ଅଛନ୍ତି, ଅଧିକାଂଶ ଲୋକ ଏଇଭଳି ଭାବେ ଭଗବାନ କି ଜାଣନ୍ତି ନାହିଁ, ତାଙ୍କର ଭଗବାନ ସହିତ କୌଣସି ଇଏ ନାହିଁ। ଗୋଟେ ଥର ଏଇଭଳି ଭାବରେ କଥା ରହିଛି, କେତେ ଜଣ କହନ୍ତି ଆମେ ଭଗବାନ ମାନିବା ଦରକାର ନାହିଁ ତ, ଆମେ ନିୟମ ଭାବରେ କ'ଣ ଇମାନଦାର ଭାବରେ କାର୍ଯ୍ୟ କରିବା, ଇମାନଦାର ଭାବରେ ଜୀବନଯାପନ କରିବା, ବହୁତ ସାଧୁ ଭାବରେ ଜୀବନଯାପନ କରିବା, ଭଗବାନଙ୍କ ପ୍ରାର୍ଥନା କରିବା କ'ଣ ଦରକାର? ଆମେ ଯେଉଁଭଳି ଭାବରେ ସବୁ ନିୟମ ରହିଛି ବା ଶାସ୍ତ୍ର ନିୟମ ରହିଛି ଯାହା ସବୁ ରହିଛି ବିଭିନ୍ନ ପ୍ରକାର ସରକାର ନିୟମ ଏଇସବୁ ଭାବେ ଆମେ ଜୀବନଯାପନ କରିବା, ଭଗବାନ ଭଜନ କଲେ କ'ଣ ଅସୁବିଧା? ଏ ଜଣେ ପ୍ରଶ୍ନ ପଚାରିଲେ, କ'ଣ ଉତ୍ତର ତା'ର ହେଇପାରିବ? ମୁଁ ତ କହିଦେବି କାରଣ ମୁଁ ଶୁଣିଛି ତା'ର ଉତ୍ତର, ଆପଣମାନେ ମଧ୍ୟ ଚିନ୍ତା କରନ୍ତୁ କ'ଣ ହେଇପାରେ ତା'ର ଉତ୍ତର, ଭୁଲ ଅଛି ନା ଠିକ୍ ଅଛି ନା କ'ଣ ହେଇଛି କ'ଣ ହେଇପାରେ। ତେଣୁ ଏଇଟାକୁ ସେ କହିଲେ କ'ଣ ଇମାନଦାର, ପ୍ରଭୁପାଦ ମହାରାଜ ଗୋଟେ ଉଦାହରଣ ଦିଅନ୍ତି, ଇମାନଦାର କ'ଣ, ଇମାନଦାର ଚୋର ସବୁ ରହିଛନ୍ତି, ଇମାନଦାର ଚୋର କ'ଣ ନା ଚୋରି କରି ଆଣିକରି ଆସିକରି ତାକୁ ସବୁ ତାଙ୍କର ଯେଉଁ ଯେତିକି ଜିନିଷ ଆଜି ମିଳିଲା ଯାହା ସବୁ ଚୋରି ଦ୍ରବ୍ୟ ହେଲା ସେଇଟାକୁ ଇମାନଦାର ଭାବରେ ବାଣ୍ଟିବା ପାଇଁ କେଉଁ କଥା ହେଉଛନ୍ତି? ଇମାନଦାର ଭାବରେ ବାଣ୍ଟ, ଚୋରି କରିକି ଆଣିଲେ ବେଇମାନ କାର୍ଯ୍ୟ କଲେ ତାକୁ ଇମାନଦାର ଭାବରେ ବାଣ୍ଟିବା ପାଇଁ କଥା କହୁଛନ୍ତି? ଏଇଭଳି ଭାବରେ ଯେଉଁ କଥା ସେଇଭଳି ଭାବରେ ଯିଏ ଭଗବାନ ଆମକୁ ସବୁକିଛି ଦେଉଛନ୍ତି, ଖାଇବାକୁ ଦେଉଛନ୍ତି, ପିଇବାକୁ ଦେଉଛନ୍ତି, ରହିବାକୁ ଦେଉଛନ୍ତି, ନିଶ୍ୱାସ ପବନ ଦେଉଛନ୍ତି, ଦର୍ଶନ ଦୃଶ୍ୟ ଦେଖୁଛନ୍ତି, ଚକ୍ଷୁ ଦେଇଛନ୍ତି, ଏଇଭଳି ଭାବରେ ସବୁକିଛି ଭଗବାନ କଥା କହିବାକୁ ଜୁହା ଦେଇଛନ୍ତି, ସେହି ଭଗବାନଙ୍କର ଆମେ ଭଗବାନଙ୍କୁ ଅସ୍ତିତ୍ୱ ଗ୍ରହଣ କରୁନା, ଭଗବାନଙ୍କୁ ଶରଣ ଯାଉନାହୁଁ, ଆଠରୁ ବଡ଼ ବେଇମାନ କିଏ ଅଛି? ପିତା ତାର ପୁତ୍ରକୁ ସବୁ ପ୍ରକାର ବ୍ୟବସ୍ଥା କରୁଛି, ସବୁ ଆବଶ୍ୟକତା ପୂରଣ କରୁଛି, ସେ କିନ୍ତୁ ପିତାଙ୍କୁ ମାନୁନାହିଁ, ଆଉ ଆଠରୁ ବଡ଼ ବେଇମାନ କିଏ ଅଛି? ସେଭଳି ଭାବରେ ଲୋକମାନେ ଭାବନ୍ତି ଆମେ ଇମାନଦାର, ଭଗବାନଙ୍କ ଶରଣ ଯିବା କ'ଣ ଦରକାର, ଆମେ ଠିକ୍ ଭାବରେ ଠିକ୍ କାର୍ଯ୍ୟ କରିବା। ଅଧିକ ଅଧିକ ସବୁ ବ୍ୟକ୍ତି ସବୁ ଅଛନ୍ତି, ଫିଲୋସଫି ସବୁ ରହିଛି, ଆମେ ତା ଭିତରେ ପଶିଯାଇଛନ୍ତି ଆଉ କ'ଣ, ଅଜ୍ଞାନତା ଭିତରେ ରହିଛନ୍ତି, ଅଜ୍ଞାନତା ଭିତରେ ବହୁତ ପ୍ରକାର ଜ୍ଞାନ ଦେଉଛନ୍ତି ସେମାନେ। ଆଜି ଯଦି ଆମେ ଗୁରୁଙ୍କର କୃପା ପ୍ରାପ୍ତ ହୋଇନଥାନ୍ତେ ଆମେ ସେ ଅଜ୍ଞାନ ଭିତରେ ରହିଥାନ୍ତେ। ଆଜି ସାରା ପୃଥିବୀ ଲୋକ ଏଇଭଳି ଭାବରେ ଅଜ୍ଞାନତା ଭିତରେ ରହିଛନ୍ତି, କିନ୍ତୁ ଆମର ସୌଭାଗ୍ୟ ଆମେ ବ୍ରହ୍ମାଣ୍ଡ ଭ୍ରମିତି କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଇ ଭକ୍ତିର ତା ବିଜୟ, ଆଜି ଆମେ ଭଗବାନଙ୍କୁ କିଛି ଜ୍ଞାନ ପ୍ରାପ୍ତ ହେଉଛେ, କିଏ କହିପାରିବ ନାହିଁ ଯେ ଭଗବାନ ସେ ପୂର୍ଣ୍ଣ ଜ୍ଞାନ ପାଇବେ, ବ୍ରହ୍ମା ତ ପାଇପାରୁନାହାନ୍ତି ଆଉ ଅନ୍ୟମାନେ କିଏ ପାଇବେ, ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ। ତେଣୁ ଏ ଶ୍ଳୋକର ଭାଷ୍ୟରେ ଏକାବନ ଶ୍ଳୋକର ଭାଷ୍ୟରେ କୁହାଯାଉଛି, ଅତ୍ୟନ୍ତ ଉଦ୍ବିଗ୍ନତା ଫଳରେ କାଳିଆର ପତ୍ନୀଗଣ ସେମାନଙ୍କ ସ୍ୱାମୀଙ୍କୁ ଅନୁଗ୍ରହ କରି ଭଗବାନଙ୍କ କ୍ଷମା କରିବା ବୋଚି ଏହି କଥା ଏକା କଥାକୁ ଦୁଇଥର ଉଲ୍ଲେଖ କରିଛନ୍ତି। ଅପରାଧ ସକୃତ ଭର୍ତ୍ତା ଷୋଡ଼ଭ୍ୟ ଏଟାକୁ ସହନ୍ତୁ ଏବଂ ତାଙ୍କୁ କ୍ଷମା କରନ୍ତୁ, ଏଇଭଳି ଭାବରେ ଦୁଇଥର କେଉଁ କୁହାଗଲା ମୁଁ ଜାଣିପାରୁ ନାହିଁ, ଦେଖିବା ଅନ୍ୟ କ'ଣ ଏଥିରେ ଟିକାମାନେ କହିଛନ୍ତି। ଆଚ୍ଛା ଆଉ କିଛି ମୁଁ କରେ ନାହିଁ, ଅନେକ ଶ୍ଳୋକ ଲେଖି ଟିକା ଲେଖି ନାହିଁ, ଯାହା ବି ହଉ ଏଇଭଳିଆ ପ୍ରାର୍ଥନା କରୁଛନ୍ତି। ଆଉ ଯେଉଁଠି ପ୍ରାର୍ଥନା ରହିଛି ଆମେ କାଲି ଶୁଣିବା, ଏଇଭଳି ଭାବରେ ତେରଟି ପ୍ରାର୍ଥନାରେ କ୍ଷମା କରିଦିଅନ୍ତୁ, ଆମ ସ୍ୱାମୀଙ୍କୁ ଛାଡ଼ି ଦିଅନ୍ତୁ, ବିଶ୍ୱନାଥ ଚକ୍ରଙ୍କୁ ଠାକୁ ଖୁଆଇବେ, ଯେଉଁ କଥା ସବୁ ଚାଲିବ ତାଙ୍କ ଭାଷା ସବୁ ରହିଛି, ବହୁତ କଥା ରହିଛି, ଏହିଭଳି ଭାବେ କ୍ଷମା ପ୍ରାର୍ଥନା କଲେ ଆମେ ମଧ୍ୟ କ୍ଷମା ପ୍ରାର୍ଥନା କରୁଛେ ଆପଣମାନଙ୍କ ପାଖରେ, ଆମେ ଯଦି କିଛି ତ୍ରୁଟି ହେଇଥିବ ତାହେଲେ କ୍ଷମା କରିବେ। ଆମର ସମୟ ହେଇଗଲା, ଆମେ କଥା ବିଶ୍ରାମ। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌର ଭକ୍ତ କି, ଦାୟ ଗୋପମାନନ୍ଦେ।